ନମସ୍କାର, ମୁଁ ପାର୍ବତୀ ରେଡ୍ଡି, ସୁକଦାର 6 ନମ୍ବର ୱାର୍ଡରୁ କହୁଛି। ଆଜ୍ଞା, ଡ୍ରେନ୍ ଆମର ବହୁତ ଜାମ୍ ହେଲାଣି ଏବେ କମ୍ପ୍ଲେନ୍ କଲା ପରେ ଜନହିତ ବାଣୀରେ, ଯେହେତୁ ସଫା କରିବାକୁ ଆସିଲେ କିନ୍ତୁ ତା ଦେହରେ ପୁଣି ଆଉଥରେ ଜାମ୍ ହେଇଗଲାଣି। ସେ ଯୋଉ ରଡ୍ ଲାଗିଯିବାରୁ ବହୁତ ଲୋକମାନେ ହଇରାଣ ହଉଛନ୍ତି, ତା ତୁରନ୍ତ ସେ ସ୍ଲାବ ପକାଯାଆନ୍ତେ, ଏତେ ଆଉ ଅଳିଆ ଆବର୍ଜନା ପଡ଼ନ୍ତାନି। ଲୋକମାନେ କଣ ହେଲା, ଖୋଲା ହଉଛି ବୋଲି ଗୁପଚୁପ ବିକ୍ରି କରୁଛନ୍ତି ରାସ୍ତା କଡ଼ରେ, ଇଏ ହେଇଯାଉଛି। ତ ମାନେ ଯଦି ମୁଁ କହିବା କଥା, ଆଗକୁ ଯଦି ବର୍ଷା ପଡୁଛି ସେ ଅଳିଆ ଆବର୍ଜନା ମଧ୍ୟ ଘର ଘର ଲୋକଙ୍କର ପଶିବ, ଆର ତୁରନ୍ତ କିଛି ସମାଧାନ କରାଯାଆନ୍ତା, ଖୁସି ହୁଅନ୍ତୁ।